ଆଜ୍ଞା, ମୋ ନାଁ ମହେଶ୍ୱର ସାହୁ, ବାଲଚୋଟା ସାହି, ଆଉ ନୟାପଲ୍ଲୀ। ମୁଁ ଯୋଡ଼େ ଟାଙ୍କି କରିଦେଇଛି ନନ୍ଦରେ, ପାଞ୍ଚ ପାଞ୍ଚଟା ଲକ୍ଷେ ନନ୍ଦ ପୋତି ଦିଟା ଟାଙ୍କି କରିଛି। ଆଉ ସେ ଦିଟାରୁ ପ୍ରଥମ ଟାଙ୍କି କି ମଇଳା ଅଛି, ସେଟା ଲୋଡ଼ ହେଇଗଲେ, ଅଧା ଲୋଡ଼ ହେଲେ ଅନ୍ୟ ଟାଙ୍କି ଆସି ଆଉ ଯେଉଁଟାକରେ ପାଣି ଷ୍ଟୋର ହଉଛି, ଫୁଲ ହେଲେ ଅନ୍ୟ ଟାଙ୍କି ଆସି ଆଉ। ଆମେ ଆଗରୁ ସିଙ୍ଗିଲ କରାଯାଇଥିଲା, ତାପରେ ଶୀଘ୍ର ଲୋଡ଼ ହେଇଯିବା ସକାଶେ ମୁଁ ଡବଲ ଟାଙ୍କି କରିଛି।